Krishna 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 Hari Hari Rama Hari Rama 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 Hari Hari
উত্তম
কিছু না বাছিল যাচিয়ে দিলে কল প্রেমানন্দ এমন গৌরাঙ্গী হৃদয় ধরিয়া বল গৌরাঙ্গ কহ গৌরাঙ্গ লহ গৌরাঙ্গ নামরি গৌরাঙ্গ লহ গৌরাঙ্গ নামরি গৌরাঙ্গ ভজি সে হই আমার প্রাণরি গৌরাঙ্গ ভজি সে হই আমার প্রাণরি গৌরাঙ্গ কহ গৌরাঙ্গ লহ গৌরাঙ্গ নামরি গৌরাঙ্গ ভজি সে হই আমার প্রাণরি হরি রাম হরি রাম 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 হরি হরি যশৈব পাদাম ভজ ভক্তি লভ্য প্রেমাবিধান পরম পুমার্থ তস্মৈ জগন মঙ্গল মঙ্গলায় চৈতন্য চন্দ্রায় নমো নমস্তে আনন্দ লীলাময় বিগ্রহায় হেমাব দিব্য ছবি সুন্দরায় তস্মৈ মহাপ্রেম রস প্রদায় চৈতন্য চন্দ্রায় নমো নমস্তে চৈতন্য চন্দ্রায় চৈতন্য চন্দ্রায় নম নমস্তে জন্মাত্ম কর্মনিষ্ঠে নচ সমধিগত যত্তপ ধ্যান যুগৈ বৈরাগ্যৈ ত্যাগস্তত্ত্বস্তুতিভিরপি ন যত কীর্তন চাপি কৈশ্চিত গোবিন্দ প্রেম ভাজাঙ্গপি নচ কলিতম যদ রহস্যম স্বয়ং চ নাম্নৈব প্রাদুরাসীত অবতরতি পরে যত নমি গৌরম
ভক্তির অপর নাম কৃষ্ণানুরাগ বদ্ধ জীব কিপরি কৃষ্ণ প্রীতি লাভ করিপারিব তার ক্রমপন্থা বর্ণনা দিয়া যাচ্ছে মহাপুরুষ কৌচন্তি বুঝিপাইল গোপী ভক্তি পাদ কমল দাস দাসানুদাস গোপী ভক্ত যে কৃষ্ণ তাঙ্কর পাদারবিন্দর আশ্রিত যে তাঙ্কর প্রিয় ভক্ত তাঙ্কর দাসানু দাস দাসানু দাস মু এ হচ্ছে আমার দাস তাঙ্কর দাসানু দাস ন হেলে কদাপি কৃষ্ণকে তুমি প্রীত করে পারিব না সেইপাই কল যস্য প্রসাদ ভগবত প্রসাদ যস্য প্রদন্ন গতি কুত কি বিশ্বনাথ চক্রবর্তী ঠাকুর এই কথাই সেইপাই কইছেন্তি সে গুরুদেবঙ্কর কৃপা মিলিলেই গুরুদেব সন্তুষ্ট হলে কৃষ্ণঙ্কর কৃপা পাইব যদি গুরুদেব সন্তুষ্ট হন্তি গতি কৌটি বাবা তোমার কুয়াড়ে যা তুমি আউ যা বাট নাই তোমাই কিছু সব বাট বন্ধ হইগলা এ কথা ভাল কমন রক্ষা পাইব তেণু গুরুদেবঙ্কু সন্তুষ্ট করা উচিত আমি বদ্ধজী এ কথা ভাল কমন রক্ষিব সিধাসড়ক আমি কেবে হলে ভগবান পাখে পৌঁছি পারিবা না বা ভগবান সিধাসড়ক আমি পাখে পৌঁছি যাবে নাই আসি কিন্তু ভগবান করুণাময় সে তাঙ্কর প্রিয় ভক্ত গুরুদেবঙ্কু এটিকে প্রেরণ করিছেন যে কি কৃপা বিতরণ করিবা পাই আসছেন ভগবান কো কহা যায় কৃপা সিন্ধু କୃପାର ସାଗ ଯଦି କେହି ପହଞ୍ଚେ ଭଗବାନଙ୍କ ପାଖରେ ହେ କୃପା ସିନ୍ଧୁ ହେ କୃପାର ସାଗ କିରେ କୃପାର ବିନ୍ଦୁଟିଏ ମତେ ଟିକେ ଦିଅନ୍ତୁ କୃପା କରି କିରେ କେଡ଼େ ମୂର୍ଖ କିରେ କଣ ଅଛି ମୋ ପାଖରେ ଆଉ ଇରେ ସାଗର ଜମା ନାହିଁ ସେ ସାଗର ପରା ମୁଁ ଦେଇକି ପଠେଇଛି ମୋର ପ୍ରିୟ ଭକ୍ତକୁ ସେ ପୁରା ବାଣ୍ଟୁଛି ସିଟି ତା ପାଖକୁ ନ ଯାଇ ମୋ ବଗେଇ ଆସିଲୁ ଏରେ ମୂର୍ଖ ଏ କଥା ଭଗବାନ କହିଲେ ବୁଝିପାରିଲି ସେଥିପାଇଁ ଯା ସେ ଗୁରୁଦେବଙ୍କ ପାଖକୁ ଯେ କୃପାର ସାଗରକୁ ନେଇକିରି ଓହ୍ଲେଇକିରି ଆସିଛନ୍ତି ସେ ବାଣ୍ଟିବା ପାଇଁ ସେ ବିତରଣ କରୁଛନ୍ତି ବାପା ବୁଝିପାରିଲ ସେଇଟା ହେଉଛି ଗୁରୁ ପ୍ରସାଦ ଆମର ସୁକୃତିର କଥା ଅଛି ଯେ ଏଠି ଯୋଉ କହିଲେ ବ୍ରହ୍ମାଣ୍ଡ ଭ୍ରମିତି କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବୀଜ ମାଳି ହୟା କରେ ସେଇ ବୀଜ ଆରୋପଣ ଶ୍ରବଣ କୀର୍ତ୍ତନ ଜଳେ କରେ ସେଚନ ଏ ରୂପ ଶିକ୍ଷା ଚୈତ୍ର ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଛନ୍ତି ଭକ୍ତିକୁ ଲତା ସହିତ ତୁଳନା କରାଯାଇଛି ଭକ୍ତି ଲତା ବୁଝିପାରୁଛ ଭକ୍ତିର ଅପର ନାମ କଣ ବୁଝିପାରୁଛ ଭକ୍ତିର ଅପର ନାମ କୃଷ୍ଣାନୁରାଗ ବଦ୍ଧ ଜୀବ କିପରି କୃଷ୍ଣ ପ୍ରୀତି ଲାଭ କରିପାରିବ ତାର କ୍ରମପନ୍ଥା ବର୍ଣ୍ଣନା ଦିଆଯାଉଛି ମହାପୁରୁଷ କହୁଛନ୍ତି ବୁଝିପାରିଲ ସେ କୃଷ୍ଣ କୃପା ରୂପା ସୁକୃତି ଯାହାଙ୍କର ଅଛି ତତ୍ଫଳେ ସଦ୍ଗୁରୁ ଲାଭ ହବ ତତ୍କୃପାରୁ ଶ୍ରବଣ ଫଳରେ ସମନ୍ଦ ଉପଲବ୍ଧ ଶ୍ରଦ୍ଧାର ଉଦୟ ହେବ ଆଦୌ ଶ୍ରଦ୍ଧା ତଦ ସାଧୁ ସଙ୍ଗ ଅଥ ଭୋଜନ କ୍ରିୟା ତଦ ଅନର୍ଥ ନିବୃତ୍ତି ନିଷ୍ଠାସ୍ତତ ରୁଚିସ୍ତତ ତଥା ଶକ୍ତି ତଥା ଭାବ ପ୍ରେମାଭ୍ୟୁଗଞ୍ଚତି ଏଇ ରୂପ ଗୋସ୍ୱାମୀଙ୍କ ଭକ୍ତିର ସ୍ୱାମୀଙ୍କ ପ୍ରଥମ କଥା ଆଦୌ ଶ୍ରଦ୍ଧା ସଦା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ଶ୍ରଦ୍ଧା ମାନେ ସୁଦୃଢ଼ ବିଶ୍ୱାସ ବୁଝିପାରୁଛ ସୁଦୃଢ଼ ବିଶ୍ୱାସକୁ ଶ୍ରଦ୍ଧା ହି କୁହାଯାଏ ସଦା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ ଏ ହେଉଛି ଶ୍ରଦ୍ଧା ଶବ୍ଦର ଅର୍ଥ କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ବୁଝିପାରିଲ ଯେତେବେଳେ ତୁମେ କୃଷ୍ଣ ଭକ୍ତି ଅର୍ଜନ କରିବ କାମ ତ ଛିଡ଼ିଗଲା ଆଉ ସ୍ୱୟଂ ଦାସ ଆଉ ଆଉ କାହିଁକି ଜଗତସିଂହପୁର ଧାଇଁବ କିଏ କଣ କହୁଛ ଭକ୍ତି କହିଲେ ସର୍ବକର୍ମ କୃତ ମିନ୍ ବାଇ ଶ୍ରଦ୍ଧା ଅନଫ୍ଲିଞ୍ଚିଂ unflinching faith, firm faith. That is Shraddha. You understand? Krishna bhakti kaile sarva karma kruta hai. You understand? If you come to the path of this devotional service and engaged in the devotional service unto Lord Krishna, then all your duties, obligations finished. Nothing left. You understand? And have firm faith in it. You understand? Have firm faith in it. But 99.9% people have no faith in it. Have they? No. The Swami Buddhas is running to Jagatsinghpur. You understand? Nobody has faith in it, you see. This is most important. Ujjala Swayam Buddha say, ଏ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଇଏ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ, ସରିଗଲା ତ କାମଟା କୋଉଠି ବାକି ରହିଲା ତ କାମ ତ ଖତମ, ଆଉ କାମ ତ ବାକି ନାହିଁ, ଆଉ ଏ କାମ ଅଛି ସେ କାମ ଅଛି ସେଟା ଛିଡେଇ ନାହିଁ, ଏଟା କାମ ତ କରିବାକୁ ଅଛି, ଏଟା ବାକି ନାହିଁ, ସବୁ ସବୁ ପଇଠ ହେଇଗଲା ହେଇଗଲା, ଆଉ କିଛି ବାକି ପଡ଼ିଲା ନା। କିନ୍ତୁ ଏ ଯୋଉ କଥାଟା ଏଥିରେ ଶତକଡ଼ା 99.9% ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ନାହିଁ ବାପା, ଜମା ବିଶ୍ୱାସ ନାହିଁ, ମୁଖେ କହନ୍ତି ଏ ଭିତରେ ନାହିଁ ବାବା, ଭିତରେ ଅନ୍ୟ ପାଠ ଅଛି, ଏ ହଉଛି ଅସଲ ପାଠ। ତେଣୁ ଶ୍ରୀମାନ ମହାପ୍ରଭୁ ରୂପ ଗୋସ୍ୱାମୀକି ଶିଖେଇ ଦଉଛନ୍ତି ଯେ ବ୍ରହ୍ମାଣ୍ଡ ଭୂମିତି କୁନ୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ, ମାଳି ହୟା କରେ ସେଇ ବୀଜ ଆରୋପଣ ଶ୍ରବଣ କୀର୍ତ୍ତନ ଜଳେ କରେ ଶେଷ। ବୁଝିପାରିଲ, କେତେ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ କୌଣସି ଭାଗ୍ୟବାନ ଜୀବ, ଭାଗ୍ୟବାନ କହିଲେ କୌଣସି ବୁଝୁଛ ତୁମେ, ଭାଗ୍ୟବାନ ଯାହାଙ୍କର କୃଷ୍ଣ ଭକ୍ତି ଲାଭ କରିବା ପାଇଁ ଅରମ୍ୟ ଉତ୍ସାହ ଅଛି, ପ୍ରବଳ ଆକାଂକ୍ଷା ଅଛି, ସେଇ ଭାଗ୍ୟବାନ। ବୁଝିପାରିଲ, ତେଣୁ ସେ କଣ ପାଏ ନା ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବିଜ, ଗୁରୁ ପ୍ରସାଦ ଆଉ କୃଷ୍ଣ ଯୋଡ଼ାଏ କଥା ପାଏ, ଭକ୍ତି ଲତାର ବୀଜ ତାର ହୃଦୟରେ ବପିତ ହଏ, ବପିତ ହେଲା ତାହେଲେ ଅଙ୍କୁରୋଦ୍ୟମ ହ, ଅଙ୍କୁରୋଦ୍ୟମ ହେଇ ଲତା ବଢ଼ିବ, ବୃଦ୍ଧି ପାଇଁ କଣ କରାଯାଏ, ମାଳି ହୟା କରେ ସେଇ ବୀଜ ଆରୋପଣ ଶ୍ରବଣ କୀର୍ତ୍ତନ ଜଳେ କରି ସେଚନ, ଜଳ ଯଦି ଜଳସେଚନ ନ କରାଯିବ ଲତାଟା ତ ଶୁଖିଯିବ, ମରିଯିବ, ବଢ଼ିବ କେମିତି, ତେଣୁ ଜଳସେଚନ ଦରକାର, ଜଳସେଚନ କଣ, ଶ୍ରବଣ କୀର୍ତ୍ତନ ଜଳେ କରି ସେଚନ, ଶ୍ରବଣ କୀର୍ତ୍ତନ ହଉଛି ଜଳସେଚନ ଭକ୍ତି ଲତା, ସାଧୁ ମହାଜନ ଗୁରୁ ବୈଷ୍ଣବଙ୍କ ମୁଖରୁ ଶ୍ରବଣ କରିବା ଏବଂ ଯାହା ସେ କହିଲେ ତାଙ୍କର ଆନୁଗତ୍ୟରେ କୀର୍ତ୍ତନ କରିବା, ଏ ହେଉଛି ଶ୍ରବଣ କୀର୍ତ୍ତନ ରୂପକ ଜଳସେଚନ, ଏପରି କଲେ ଭକ୍ତିଲତା କ୍ରମଶଃ ବୃଦ୍ଧି ପ୍ରାପ୍ତ ହେବ, ତା ନହେଲେ ଭକ୍ତିଲତା ବୃଦ୍ଧି ପ୍ରାପ୍ତ ହେବ ନା। ସେଥିପାଇଁ ଆମେ ଶ୍ରବଣ ଉପରେ ଜୋର ଦଉଛୁ, ପ୍ରଥମେ ଆସ ଶୁଣ, ଶ୍ରବଣ ନ କଲେ କିଛି ଲାଭ ହେବ ନା, ବୁଝିପାରିଲ, ଆଗ ଶ୍ରବଣ। ତେଣୁ ଭକ୍ତିଲତା ବୀଜଟି କଣ, ଏ ହେଉଛି ଗୁରୁ ପ୍ରସାଦରୁ ମିଳୁଛି ଭକ୍ତିଲତା ବୀଜ, ତାପରେ ଭକ୍ତିଲତାର ବୀଜ ପ୍ରଦାତା ଆଶ୍ରଜାତୀୟ ଗୁରୁଦେବଙ୍କୁ ଶିଷ୍ୟ ନିକଟକୁ ପ୍ରେରଣ କାର୍ଯ୍ୟ ହେଉଛନ୍ତି କୃଷ୍ଣଙ୍କର, ତାହା ହେଉଛି କୃଷ୍ଣ ପ୍ରସାଦ, ବୁଝିପାରୁଛ, ଗୁରୁ ପ୍ରସାଦରୁ କୃଷ୍ଣ ପ୍ରସାଦ ଲାଭ, କୃଷ୍ଣ ପ୍ରସାଦରୁ ଗୁରୁ ପ୍ରସାଦ ଲାଭ ଘଟେ, ଏ ହେଉଛି ଆମର କଥା। ଯେ ଭକ୍ତିଲତା ବୀଜଟା କଣ, ଆଜ୍ଞା ଅଙ୍କୁରୋଦ୍ୟମ ହବ ଗଛ ଉଠିବ ଲତା ଉଠିବ, ତେଣୁ ଭକ୍ତିଲତା ବୀଜ କହିଲେ ଯେଉଁ ବୀଜରୁ ଭଗବାନଙ୍କ ସେବା ରୂପ ଲତା ଉତ୍ପନ୍ନ ହଏ ତା ହେଉଛି ଭକ୍ତିଲତା ବୀଜ, ନାଇଁ ସେ ଭକ୍ତିଲତାର କାରଣଟା ହିଁ କଣ, ଗୁରୁ ପ୍ରସାଦ ଆଉ କୃଷ୍ଣ ପ୍ରସାଦ, ବୁଝିପାରୁଛ, ସେମିତି ଶୁଣୁନାହାନ୍ତି, ଗୁରୁ ପ୍ରସାଦ ଆଉ କୃଷ୍ଣ ପ୍ରସାଦ, ଏ ହେଲା ଭକ୍ତିଲତା ବୀଜର କାରଣ। ତା ଛଡ଼ା ଅନ୍ୟ ଗୁଡ଼ାଏ ବୀଜ ଅଛନ୍ତି, କଣ ସେଗୁଡ଼ା, ଅନ୍ୟାଭିଳାଷ ବୀଜ, କର୍ମ ବୀଜ, ଜ୍ଞାନ ବୀଜ, ସେ ସେଇ ବୀଜରୁ ସେଇ ସେଇ ବୃକ୍ଷ ବାହାରିବ ବା ଲତା ବାହାରିବ, ଭକ୍ତିଲତା ବାହାରିବେ, ଏସବୁ ବୀଜରୁ ଭକ୍ତିଲତା ବୀଜ ହେଉଛି ପୃଥକ ଅଲଗା ଜିନିଷ, ଏଇଟା ଗୁରୁ କୃଷ୍ଣଙ୍କର ପ୍ରସନ୍ନତାରୁ ଭକ୍ତିଲତାର ବୀଜଟି ମିଳେ, ସେମାନେ ଅପ୍ରସନ୍ନ ହେଲେ ସେଗୁଡ଼ାକ ମିଳିଯିବ। କଣ ଅନ୍ନାଭିଳାଷ କର୍ମ ଜ୍ଞାନ ବିଜର ପ୍ରାପ୍ତି ହବ ବାବା। କିନ୍ତୁ ଶୁଦ୍ଧ ଭକ୍ତିର ବୀଜ ଲୁପ୍ତ ହେଇଯାଏ, ସେଠି ଅନ୍ନାଭିଳାଷ ହେଇଗଲେ। ଯାହାଙ୍କର ପ୍ରକୃତ ସୌଭାଗ୍ୟ ନାହିଁ ତାଙ୍କ ପକ୍ଷରେ ଭକ୍ତିଲତା ବୀଜ ପ୍ରାପ୍ତି ଘଟିବ ନା। ଶ୍ରଦ୍ଧାବାନ ଜୀବ ହିଁ ଗୁରୁପାଦ ପଦ୍ମ ଆଶ୍ରୟ କରନ୍ତି, ସଦ୍ଗୁରୁ ପ୍ରଦତ୍ତ ଅନୁଗ୍ରହ ମନ୍ତ୍ର ଓ ପ୍ରଦର୍ଶିତ ପଥ ହିଁ ଭକ୍ତି ମାର୍ଗ। ଗୁରୁପ୍ରସାଦରୁ ଗୁରୁପାଦ ପଦ୍ମରୁ ଶ୍ରବଣ କରି ତା କୀର୍ତ୍ତନ କରିବା ହେଉଛି ଜଳସେଚନ। ଶ୍ରବଣ କୀର୍ତ୍ତନ ଦଳେ କରି ସେଚନ, ତଦ୍ୱାରା ବୀଜ କଣ ହ ନା କ୍ରମଶ ବଢି ଲତାରେ ପରିଣତ ହେନେ। ଉପୁଜିଆ ବାଡ଼େ ଲତା ବ୍ରହ୍ମାଣ୍ଡ ଭେଦି ଯାଏ, ସବତୀ ହଏ ଲତାର, ବୁଝିପାରୁଛ। ଭକ୍ତିଲତା ବଢି ବଢି ମାଇକ ବ୍ରହ୍ମାଣ୍ଡ ଭେଦ କରି, ବିରଜା ଜ୍ୟୋତିର୍ମୟ ବ୍ରହ୍ମଲୋକ ଭେଦ କରି ପରବ୍ୟମକୁ ଯାଏ। ସେ ପରବ୍ୟମରେ ଲତା ବୃଦ୍ଧି ହୋଇ ବୃଦ୍ଧି ପ୍ରାପ୍ତ ହୋଇ ତଦନୁପ ତଦୁପରି ଗୋଲକ ବୃନ୍ଦାବନ ପର୍ଯ୍ୟନ୍ତ ଗମନ କରେ। ସେଠି କୃଷ୍ଣ ଚରଣ କଳ୍ପ ବୃକ୍ଷରେ ଆରୋହଣ କରେ। ଲତାଟା ଗୋଟେ ବୃକ୍ଷରେ ମାରିବ, କୃଷ୍ଣ ଚରଣ କଳ୍ପ ବୃକ୍ଷ ସେଇଠି ଆରୋହଣ କରିବ, ସେ ହେଉଛି ତାର ଶେଷ। କଣ ବୁଝିପାରିଲ? ତାପରେ କଣ ହବ? ତାହା ବିସ୍ତାରିତ ବହୁ ଶିକ୍ଷା ଭକ୍ତି ତତ୍ତ୍ୱ ସମ୍ବନ୍ଧରେ ଶ୍ରୀମନ୍ ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ ଦେଇଛନ୍ତି। ଶ୍ରୀକୃଷ୍ଣ ପାରପଦ୍ମ ରୂପକ କୃଷ୍ଣ ଚରଣ କଳ୍ପ ବୃକ୍ଷରେ ଆରୋହଣ କଲା ପରେ ତାପରେ ପ୍ରେମ ଫଳ ଫଳେ ଲତାରେ, ସେ ସମୟରେ ମାଳି ନିତ୍ୟ ଶ୍ରବଣ ଆଦି ଜଳ ସେଚନ କରିବା ଉଚିତ। ନିତ୍ୟ ଆମର ଭାଗବତରେ କୁହାହେଇଛି ନିତ୍ୟ ଭାଗବତ ସେବୟା, ଏ ଦିନ ଅଧକର କଥା ନୁହେଁ। ଦିନଟା ଆସିବା ଶୁଣିବା ସୁ ଚାଲିବା, ଆମେ ଧନ୍ଦା କରିବା, ମାୟାର ଧନ୍ଦା ଲାଗିବା, ଏଇଟା କଣ କାମ ହୁଏ ନା କି? ଏଇ କାମ ହବ ନା ବାପା? ନିତ୍ୟ ଏଇଟା କହୁଛି ଏହା ମାଳି ସେଚେ ନିତ୍ୟ ଶ୍ରବଣ ଆଦି ଜଳ, ପ୍ରତିଦିନର କଥା। ଯଦି ବୈଷ୍ଣବ ଅପରାଧ ଉଠେ ହାତୀ ମାତା ଉପାଡ଼େ ବା ଛିଣ୍ଡେ ତା ଶୁଖି ଯାଏ ବା, ଗୋଟେ ବଡ ବିପଦ ଅଛି ଆ ପରେ। କଣ ନା ମାତୁଆଲା ହାତୀ, ପାଗଳା ହାତୀ, ପାଗଳା ହାତୀ ତ ଆସିବ ସବୁ ଭାଙ୍ଗି ଭୁଙ୍ଗି ଏକଦମ ନଷ୍ଟ କରିଦେବ, ଏ ତା ଚେର ସହିତ ଉପାଡ଼ିକିରି ଫୋପାଡ଼ିଦେବ, ଗଲା ସରିଗଲା, ଚେର ଉପାଡ଼ିଦେଲା, ଆଉ ଆଉ ଲତା ଅଛି ନା ପତା ଅଛି କଣ ଅଛି ଫିନିଶ। ସେଟା କି ନା ବୈଷ୍ଣବ ଅପରାଧ, ବୈଷ୍ଣବ ଅପରାଧ ହଉଛି ମତୁଆଲା ହାତୀ ବାଗିଆ, ଇଏ ଭକ୍ତି ଲତାକୁ ଚେର ସହିତ ଉପାଡ଼ିକିରି ଫୋପାଡ଼ି ଦେବ ସରିଲା। ସେଥିପାଇଁ ଯତ୍ନ କରିକିରି ମାଳିର ଏଠି କର୍ତ୍ତବ୍ୟ ରହିଲା, ଯତ୍ନ କରି କରେ ଆବରଣ ଅପରାଧ ହସ୍ତିରେ ଯାଇଛେ ନା ହୋଇ ଉଦ୍ଭ, ଏପରି ଅପରାଧ ରୂପକ ହସ୍ତି ୟା ଭିତରେ ନ ପଶେ। ସେଥିପାଇଁ ମାଳି ଯତ୍ନ କରିକିରି ଭଲ ଭାବରେ ବାଡ଼ ଫାଡ଼ ବୁଝି ବା ସଯତ୍ନ ଦୃଷ୍ଟି ରଖିବ, ଏ ହେଉଛି ତତ୍ତ୍ୱଗତ କଥା। ତେଣୁ କୃଷ୍ଣ ଚରଣାରୂଢ଼ ଭକ୍ତି ଲତାରେ ପ୍ରେମ ଫଳ ଫଳେ, ଏ ପ୍ରେମ ଫଳ ହେଉଛି ଅପ୍ରାକୃତ ପରମ ଲୋଭନୀୟ କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛାମୂଳକ ଅଦ୍ଭୁତ ବସ୍ତୁ, ତାହା ସଦାନନ୍ଦ ସ୍ୱରୂପ କୃଷ୍ଣଚନ୍ଦ୍ରଙ୍କର ନିଜସ୍ୱ ବସ୍ତୁ, ତାହା ବଦ୍ଧ ଜୀବର ଭୋଗମୟ ପ୍ରାକୃତ ଜଡ଼ ବୁଦ୍ଧିର ଗୋଚର ନୁହେଁ, ଏ ହେଉଛି ପ୍ରେମ ଫଳ, ବୁଝିପାରୁଛ? ଏସବୁ ବହୁ କଥା ଯାଇଛି। ଅବିଦ୍ୟ ବା ସବିଦ୍ୟ ବା ଗୁରୁରେବ ଜନାର୍ଦ୍ଦନ ମାର୍ଗସ୍ଥ ବା ଅମାର୍ଗସ୍ଥ ଗୁରୁରେବ ସଦା ଗତି ଜୀବନ ଇନ୍ ଆଦିତ୍ୟ ପୁରାଣ ଦିସ୍ ହାଜ୍ ବିନ୍ ସେଡ୍। ଆଦିତ୍ୟ ପୁରାଣର ଯେଉଁ କଥା ଏହାର ଅର୍ଥ ହେଉଛି ଅବିଦ୍ୱାନ ହୁଅନ୍ତୁ ଅଥବା ବିଦ୍ୱାନ ହୁଅନ୍ତୁ, ଗୁରୁ ହିଁ ବିପଦଗାମୀ ଜୀବକୁ ପ୍ରକୃତ ମାର୍ଗ ପ୍ରଦର୍ଶନ କରନ୍ତି, ତେଣୁ ଗୁରୁ ହିଁ ଏକମାତ୍ର ଗତି, ବୁଝିପାରୁଛ? ପୂର୍ବ କଥା ଆଉ ଅନେକ କହିଯାଇଛୁ ଆମେ, ହରୁ ରୁଷ୍ଟେ ଗୁରୁତ୍ରାତା ଗୁରୁ ରୁଷ୍ଟେ ନ କଷ୍ଟ ତସ୍ମା ସର୍ବପ୍ରତ୍ନେନ ଗୁରୁମେବ ପ୍ରସାଦେ, ହରି ରୁଷ୍ଟ ହେଲେ ଗୁରୁଦେବ ପ୍ରାଣ କରିବେ, କିନ୍ତୁ ଗୁରୁ ରୁଷ୍ଟ ହେଲେ କେହି ଉଦ୍ଧାର କରିପାରିବେ ନା। ସୁତରାଂ ସର୍ବଥା ପ୍ରତ୍ନ ସହିତ ଗୁରୁଙ୍କୁ ପ୍ରସନ୍ନ କରିବା ଉଚିତ, ଏ କଥା କୁହାଯାଇଛି। ପୁନଶ୍ଚ ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଇଛି ପ୍ରତିପଦ୍ୟ ଗୁରୁଙ୍କସ୍ତୁ ମହାବି ପ୍ରତିପଦ୍ୟତି ସଂକଳ୍ପ କୋଟି ନରକେ ପଚ୍ୟତି ପୁରୁଷାଧମ, ଯେଉଁ ବ୍ୟକ୍ତି ଏକବାର ଗୁରୁ ବୋଲି ସ୍ୱୀକାର କରି ପୁନର୍ବାର ସେଇ ଗୁରୁଙ୍କୁ ମୋହବଶତଃ ପରିତ୍ୟାଗ କରେ ସେଇ ନରାଧମ କୋଟି କଳ୍ପ ପର୍ଯ୍ୟନ୍ତ ନର୍କରେ ପଚ୍ୟମାନ। ଅନ୍ୟାୟ ତନ୍ତ୍ରରେ କୁହାଯାଇଛି ତବ ନରାଧେ ଶିଷ୍ୟ ସୁପ୍ରସନ୍ନ ଯଦା ଭବେତ୍ ଗୁରୁ ପ୍ରସନ୍ନେ ଶିଷ୍ୟ ସଦ୍ୟ ପାପ କ୍ଷେୟ ଭବେ, ବ୍ରହ୍ମା ବିଷ୍ଣୁ ମହେଶାଦି ଦେବତା ମୁନି ଯୋଗିନ କୁର୍ବନ୍ତ୍ୟ ଗ୍ରହଣ ତୁଷ୍ଟ ଗୁରୁ ତୁଷ୍ଟେ ନ ସଂଶୟ, ଯେପର୍ଯ୍ୟନ୍ତ ଗୁରୁଦେବ ପ୍ରସନ୍ନ ନ ହେବେ ସେ ପର୍ଯ୍ୟନ୍ତ ଗୁରୁଙ୍କର ସେବା କରିବା ଉଚିତ। ଗୁରୁ ପ୍ରସନ୍ନ ହେଲେ ଶିଷ୍ୟର ସକଳ ପାପ ତତ୍କ୍ଷଣାତ୍ କ୍ଷୟ ହୋଇଯାଏ, ଗୁରୁ ଯଦି ସନ୍ତୁଷ୍ଟ ହୁଅନ୍ତି ତେବେ ବ୍ରହ୍ମା ବିଷ୍ଣୁ ଶିବ ପ୍ରଭୃତି ଦେବତା ମୁନି ଯୋଗୀ ସମସ୍ତେ ସନ୍ତୁଷ୍ଟ ହୋଇ ଅନୁଗ୍ରହ କରନ୍ତି, କେହି ଆଉ ଅସନ୍ତୁଷ୍ଟ ହେବାର କଥା ଆଉ ରହେ ନା।